ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ର କୃଷକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଡିଏପି ସାର 50 କିଲୋଗ୍ରାମ ବ୍ୟାଗ୍ ପିଛା 1,350 ଟଙ୍କାରେ ପାଇବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆସନ୍ତା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରହିବ ଜାରି। ଚଳିତ ବର୍ଷ ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍ପତି ଆସନ୍ତା ଶୁକ୍ରବାର ଦିନ ନେବେ ଶପଥ। ଏବଂ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଉ କିଛି ସମୟ ପରେ ବେଙ୍ଗଲ ଟାଇଗର୍ସ ଓ ଟିମ୍ ଗୁନାସିକା ମଧ୍ୟରେ ହେବ ମୁକାବିଲା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2021-22ରୁ 2025-26 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୋଟ 69,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପୁନର୍ଗଠିତ ପାଣିପାଗ ଭିତ୍ତିକ ଫସଲ ବୀମା ଯୋଜନାକୁ 2025-26 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା 2025-26 ପର୍ଯ୍ୟନ୍ତ ଦେଶର କୃଷକମାନଙ୍କ ପାଇଁ ଅଣପ୍ରତିରୋଧଯୋଗ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ଫସଲର ବିପଦ ମୁକାବିଲାରେ ସହାୟକ ହେବ। ଏହା ବ୍ୟତୀତ ପାଣିପାଗ ସୂଚନା ଓ ନେଟୱାର୍କ ଡାଟା ସିଷ୍ଟମ, ବ୍ଲକ ସ୍ତରରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଏବଂ ପଞ୍ଚାୟତ ସ୍ତରରେ ସ୍ୱୟଂଚାଳିତ ବର୍ଷା ମାପକ ଏଆର୍ଜି ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ୱାଗତଯୋଗ୍ୟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମେ ଆମର ଅନ୍ନଦାତା କୃଷକ ଭଉଣୀ ଏବଂ ଭାଇମାନଙ୍କ ପାଇଁ ଗର୍ବିତ, ଯେଉଁମାନେ ଦେଶକୁ ଖାଦ୍ୟଶସ୍ୟ ଯୋଗାଇଦେବା ପାଇଁ କଠିନ ପରିଶ୍ରମ କରିଥାନ୍ତି। 2025ର ପ୍ରଥମ କ୍ୟାବିନେଟ୍ ଆମ କୃଷକମାନଙ୍କ ବିକାଶ ପାଇଁ ସମର୍ପିତ ବୋଲି ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଡାଇ ଆମୋନିୟମ୍ ଫସ୍ଫେଟ୍ ଡିଏପି ସାରର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏନ୍ବିଏସ୍ ସବ୍ସିଡି 3,500 ଟଙ୍କା ହାରରେ, ଡିଏପି ଉପରେ ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜ୍କୁ ଏନ୍ବିଏସ୍ ସବ୍ସିଡି ଠାରୁ 3,500 ଟଙ୍କା ବୃଦ୍ଧି କରିବା ପାଇଁ ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହା ବାବଦରେ କେନ୍ଦ୍ର ସରକାର 3,850 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ। ଏହାଦ୍ୱାରା ରିହାତି, ସୁଲଭ ଓ ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କୁ ଡିଏପି ଉପଲବ୍ଧ ସୁନିଶ୍ଚିତ କରାଯାଇପାରିବ। ନୂଆଦିଲ୍ଲୀରେ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୃଷକମାନେ 50 କିଲୋଗ୍ରାମ ବ୍ୟାଗ୍ ପିଛା 1,350 ଟଙ୍କାରେ ଡିଏପି ସାର ପାଇବା ଜାରି ରହିବ। ଅତିରିକ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାଯିବ। ଦେଶରେ 30,000 ହସ୍ପିଟାଲରେ ଏହି କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ମିଳିପାରିବ। ପ୍ରତି ପରିବାରର ପୁରୁଷଙ୍କୁ 5 ଲକ୍ଷ ଓ ମହିଳାଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ। ଇ-KYC ଡାଟାବେସ୍କୁ ଆଧାର କରି ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଯୋଗାଇ ଦିଆଯିବ। ଯେଉଁମାନଙ୍କର ଇ-KYC ହୋଇନାହିଁ ସେମାନଙ୍କ କଥା ସରକାର ବିଚାରକୁ ନେବେ। ବର୍ତ୍ତମାନ ସୁଦ୍ଧା 1 କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ମହଜୁଦ ରହିଛି। ଏ ସଂକ୍ରାନ୍ତରେ ଅଧିକ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,
ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଯେ ନୂଆ କାର୍ଡ ଲଞ୍ଚିଂ ତାର ଇମ୍ପ୍ଲିମେଣ୍ଟେସନ ଏ ବର୍ଷରେ ଲୋକଙ୍କ ପାଖରେ ଆମେ ଉତ୍ତରଦାୟୀ ହୋଇ ରହିବୁ ଏବଂ ଏଇଟା ହେଉଛି ଏଇ ବର୍ଷର ଆମର ରୋଡ୍ ମ୍ୟାପ୍। ଏଇ ବର୍ଷ ନିଶ୍ଚିତ ଭାବରେ ଗୋଟେ ଇତିହାସ ସୃଷ୍ଟି ହେବ ଏବଂ ଆଗାମୀ ଦିନରେ ଆମେ ତାକୁ କେମିତି ଇମ୍ପ୍ଲିମେଣ୍ଟ କରିବୁ, ଲୋକଙ୍କ ପାଖରେ ମିନିମମ୍ ହେଲ୍ଥ ଫ୍ୟାସିଲିଟି ପହଞ୍ଚେଇବୁ, ତା ପାଇଁ ଏଇ ବର୍ଷ ଆମ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ହୋଇକି ରହିବୁ। ଆୟୁଷ୍ମାନ ଭାରତ ଗୋଟେ ନ୍ୟାସନାଲ୍ ପୋର୍ଟାଲ୍, ତ ତାକୁ ଆମେ ମୁଁ ମୂଳରୁ ଏକା କହୁଛି ଯେ IT ଇଣ୍ଟିଗ୍ରେସନ୍ ହେବାଟା ବହୁତ ଜରୁରୀ। ତ ଯାହା ସ୍କିମ୍ ଥିଲା 5 ଲକ୍ଷ ଏବଂ ମହିଳାଙ୍କ ପାଇଁ 10 ଲକ୍ଷ, ତାକୁ ଆମେ IT ଇଣ୍ଟିଗ୍ରେସନ୍ ସହିତ କରିକି ସେଇ 10 ଲକ୍ଷ ସେମାନେ ଲାଭ ପାଇବେ। ଯାହା ବି ଆମର ଟେକ୍ନିକାଲ୍ ପ୍ରୋବ୍ଲେମ୍ ଅଛି ତାକୁ ଆମେ ସମୟାନୁକ୍ରମେ ଧୀରେ ଧୀରେ ମ୍ୟାନେଜ୍ କରିବୁ।
ଆଳୁ ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକରେ ଓଡ଼ିଶା ଆତ୍ମନିର୍ଭର ହେବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। କୃଷି, ଯୋଗାଣ ଓ ସମବାୟ ବିଭାଗର ମିଳିତ ସହଯୋଗରେ ଏହା କରାଯିବା ସହ ଆଗକୁ ରାଜ୍ୟର ମଣ୍ଡିଗୁଡ଼ିକରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏତଦ୍ବ୍ୟତୀତ ଜିଲ୍ଲାସ୍ତରରେ ଖାଉଟି କଲ୍ୟାଣ ବିଭାଗର ଖାଲିଥିବା ପଦବୀ ପୂରଣ ହେବା ସହ ରାଜ୍ୟସ୍ତରୀୟ ଖାଉଟି କଲ୍ୟାଣ କମିଟି ଗଠନ ହେବ। କମିଟିରେ 6 ଜଣ ବିଧାୟକ, 2 ଜଣ ସାଂସଦ ଓ ଅନ୍ୟ ସଦସ୍ୟମାନେ ରହିବେ। ଏଥିସହ ଅଧିକ ସଂଖ୍ୟକ କଞ୍ଜ୍ୟୁମର କୋର୍ଟ ସ୍ଥାପନ କରାଯାଇ ଖାଉଟିମାନଙ୍କର ସମସ୍ୟାର ତ୍ୱରିତ ସମାଧାନ କରାଯିବ। ରାଜ୍ୟ ସରକାର ଆଗକୁ ବାୟୋଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ, ଆପ୍ଲାଏଡ୍ ମ୍ୟାଥମେଟିକ୍ସ ବିଶ୍ୱବିଦ୍ୟାଳୟ, ଇନଷ୍ଟିଚ୍ୟୁଟ୍ ଅଫ୍ କେମିଷ୍ଟ୍ରି ସ୍ଥାପନ କରିବା ସହ ଜିଲ୍ଲାଗୁଡ଼ିକରେ ପ୍ଲାନେଟୋରିୟମ୍, ସାଇନ୍ସ ପାର୍କ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍ପତି ଆସନ୍ତା ଶୁକ୍ରବାର ଦିନ ଶପଥ ନେବେ। ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ ଉପସ୍ଥିତ ରହିବେ। ଶ୍ରୀ କମ୍ଭମ୍ପତି ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି। ବାଘୁଣୀ ଜିନ୍ନତର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ପରେ ତାକୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ବାଘୁଣୀ ସୁସ୍ଥ ରହିଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ଏକ ସ୍ୱତନ୍ତ୍ର ଖୁଆଡ଼ରେ ବାଘୁଣୀ ଜିନ୍ନତକୁ ରଖାଯାଇଛି। ତା'ର ଗତିବିଧି ଓ ସ୍ୱାସ୍ଥ୍ୟାବସ୍ଥାକୁ ଲକ୍ଷ୍ୟ ରଖି କେଉଁ ଜଙ୍ଗଲରେ ଛଡ଼ାଯିବ ସେ ନିଷ୍ପତ୍ତି ବନ ବିଭାଗ ଗ୍ରହଣ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର 2024-25 ଆର୍ଥିକ ବର୍ଷ ନିମନ୍ତେ ବିଳମ୍ବିତ ଏବଂ ସଂଶୋଧିତ ଆୟକର ଦାଖଲ ସୀମାରେ ବୃଦ୍ଧି କରିଛନ୍ତି। ଏହି ସମୟସୀମା ଆସନ୍ତା ଜାନୁଆରୀ 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଦାଖଲର ଶେଷ ତାରିଖ December 31 ରହିଥିଲା, ଏହାକୁ ଆଉ 15 ବୃଦ୍ଧି କରାଯାଇଛି। ଦୁର୍ଘଟଣାମୁକ୍ତ ସଚେତନତା ବାର୍ତ୍ତା ନେଇ ଆଜିଠାରୁ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ସଡ଼କରେ ଦୁର୍ଘଟଣାକୁ ରୋକିବା ସହିତ ଟ୍ରାଫିକ୍ ନିୟମକୁ ପାଳନ କରିବା ନେଇ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ସରକାରୀ ସ୍ତର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସଡ଼କ ଦୁର୍ଘଟଣାରେ ଅଧିକରୁ ଅଧିକକୁ ଜୀବନକୁ କିପରି ରକ୍ଷା କରାଯାଇପାରିବ ସେହି ସମ୍ବନ୍ଧରେ ବାର୍ତ୍ତା ଦିଆଯାଉଛି। ଚଳିତ ବର୍ଷର ସଡ଼କ ସୁରକ୍ଷା ସପ୍ତାହର ବାର୍ତ୍ତା ରହିଛି, ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ। ଜିଲ୍ଲା ସ୍ତରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପୁଲିସର ମିଳିତ ସହଯୋଗରେ ବିଭିନ୍ନ ସଚେତନତାମୂଳକ ସଡ଼କ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆସନ୍ତା 3 ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ହାଟପଦାରେ ରାଜଦରବାର ନିର୍ମାଣ ଚାଲିଥିବାବେଳେ ନିଶାମଣି ସ୍କୁଲ ପଡ଼ିଆରେ ଭବ୍ୟ ରଙ୍ଗମହଲ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଧନୁଯାତ୍ରା ଅବସରରେ ଆଜି ବରଗଡ଼ ମହିଳା କଲେଜ ସାମ୍ନାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆସନ୍ତା ଶୁକ୍ରବାର ପୂର୍ବାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସହ ଧନୁଯାତ୍ରା ଆରମ୍ଭ ହେବ। ଗତବର୍ଷରେ ରାଜଧାନୀ ଭୁବନେଶ୍ୱରରେ ସାଇବର ଅପରାଧ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି। ଗତବର୍ଷ 82,53,56,000 ଟଙ୍କାର ଠକେଇ ହୋଇଥିବା ବେଳେ ଭୁବନେଶ୍ୱର ସାଇବର ଥାନାରେ 7,263 ଅଭିଯୋଗ ପଞ୍ଜିକୃତ ହୋଇଛି। ଏଥିସହିତ 23,60,14,000 ଟଙ୍କା ପୁଲିସ ଫ୍ରିଜ୍ କରିଥିବା ବେଳେ ସାଇବର ଠକଙ୍କଠାରୁ 2,50,00,000 ଟଙ୍କା ଫେରସ୍ତ କରାଯାଇପାରିଛି। ସୁବର୍ଣ୍ଣପୁର ଭୀମଭୋଇ କଳାମଣ୍ଡଳ ପଡ଼ିଆରେ ପଇଁରି ତିଆର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ସାଂସ୍କୃତିକ ଅନୁଷ୍ଠାନ ପଇଁରି, କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ 3 ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟ ଓ ଜାତୀୟ ସ୍ତରର ନୃତ୍ୟ ଗୀତ ପରିବେଷିତ ହେଉଛି। ଭଦ୍ରକ ଜିଲ୍ଲା ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ନବବର୍ଷରେ ଚରମ୍ପା ଡଗର ସାହି, ରେଳବାଇ ଟ୍ରାଫିକ୍ ଛକ ଆଦି ପ୍ରମୁଖ ଅଞ୍ଚଳରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂକୀର୍ତ୍ତନ ମଣ୍ଡଳୀ ଓ ଶ୍ରଦ୍ଧାଳୁ ପଦଯାତ୍ରାରେ ନଗର ପରିକ୍ରମା କରିଥିଲେ। ଗତ 2024 ବିଶ୍ୱ ଜନସଂଖ୍ୟା 71 ବୃଦ୍ଧି ପାଇବା ସହ ନୂଆବର୍ଷରେ 809 ପହଞ୍ଚିଛି। 2023 ଜନସଂଖ୍ୟା 75 ବୃଦ୍ଧି ହୋଇଥିଲା। 2025 ଜାନୁଆରୀରେ ବିଶ୍ୱବ୍ୟାପୀ ପ୍ରତି ସେକେଣ୍ଡରେ ହାରାହାରି 4.2 ଜନ୍ମ ହୋଇଥିବା ବେଳେ 2 ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଆଜି ବେଙ୍ଗଲ ଟାଇଗର୍ସ ଓ ଟିମ୍ ଗୋନାସିକା ମଧ୍ୟରେ ସନ୍ଧ୍ୟା 8:15 ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲିର ପୁରୁଷ ବର୍ଗ ମ୍ୟାଚ୍ରେ ହାଇଦ୍ରାବାଦ ତୁଫାନ୍ସ ପେନାଲ୍ଟି ସୁଟ୍ ଆଉଟ୍ରେ 5-4 ଦିଲ୍ଲୀ ଏସ୍ଜି ପାଇପର୍ସକୁ ହରାଇଛି। ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆସନ୍ତା 4 ହାଇଦ୍ରାବାଦ ତୁଫାନ୍ସ ଗୋନାସିକାକୁ ଭେଟିବ। ପାଣିପାଗ, ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ କୁହୁଡ଼ିର ସମ୍ଭାବନା ରହିଛି। କନ୍ଧମାଳ, ଅନୁଗୁଳ ଓ କୋରାପୁଟ ଜିଲ୍ଲାର 2 ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ର କୃଷକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଡିଏପି ସାର 50 ବ୍ୟାଗ୍ ପିଛା 1,350 ଟଙ୍କାରେ ପାଇବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆସନ୍ତା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରହିବ ଜାରି। ଚଳିତ ବର୍ଷ ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍ପତି ଆସନ୍ତା ଶୁକ୍ରବାର ଦିନ ନେବେ ଶପଥ ଏବଂ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଉ କିଛି ସମୟ ପରେ ବେଙ୍ଗଲ ଟାଇଗର୍ସ ଓ ଟିମ୍ ଗୋନାସିକା ମଧ୍ୟରେ ହେବ ମୁକାବିଲା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।